ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବୈଷୟିକ ଜ୍ଞାନକୌଶଳର ଗଣତାନ୍ତ୍ରିକୀକରଣ ଲାଗି ଭାରତ ବିଶ୍ୱର ଆଧୁନିକ ଜ୍ଞାନକୌଶଳ ପ୍ରାପ୍ତ ସମାବେଶୀ ସମାଜ ମଧ୍ୟରେ ସ୍ଥାନ ପାଇଛି, କହିଲେ ପ୍ରଧାନମନ୍ତ୍ରୀ। ଏକ ସନ୍ତାସବାଦ ମୁକ୍ତ ଜାମ୍ମୁ କାଶ୍ମୀର ଗଠନ ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୈତିକ ଭାଗିଦାରୀ ବହୁ ପୁରାତନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ, ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ। ଆମେରିକା ରାଷ୍ଟ୍ରପତିଙ୍କ ଗାଜା ଶାନ୍ତି ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ହଙ୍ଗେରୀର ଲାସ୍ଲୋ କ୍ରାସ୍ନା ହୋର୍କାଇ ସାହିତ୍ୟ ଲାଗି ପାଇବେ ଚଳିତ ବର୍ଷର ନୋବେଲ ପୁରସ୍କାର। ବୈଷୟିକ ଜ୍ଞାନକୌଶଳର ଗଣତାନ୍ତ୍ରିକୀକରଣ ଲାଗି ଭାରତ ବର୍ତ୍ତମାନ ବିଶ୍ୱର ଆଧୁନିକ ଜ୍ଞାନକୌଶଳ ପ୍ରାପ୍ତ ସମାବେଶୀ ସମାଜ ମଧ୍ୟରେ ସ୍ଥାନ ପାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଆଜି ମୁମ୍ବାଇଠାରେ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ 2025ରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି।
ଆଜ୍ କା ଭାରତ ସବ୍ସେ ଅଧିକ ଟେକ୍ନୋଲୋଜିକାଲି ଇନ୍କ୍ଲୁଜିଭ ସୋସାଇଟି ମେ ସେ ଏକ ହେ। ଡିଜିଟାଲ ଟେକ୍ନୋଲୋଜି କା ଭି ହମନେ ଡେମୋକ୍ରାଟାଇଜେସନ କିଆ ହେ। ଇସକୋ ଦେଶ କେ ହର ସିଟିଜନ ହର ରିଜନ କେ ଲିଏ ଆକ୍ସେସେବଲ ବନାୟା ହେ। ଆଜ ଏ ଭାରତ କା ଗୁଡ ଗଭର୍ଣ୍ଣାନ୍ସ ମଡେଲ ବନ ଚୁକା ହେ। ଭାରତ ନେ ଦିଖାୟା ହେ କି ଟେକ୍ନୋଲୋଜି କେବଳ ସୁବିଧା ନହିଁ ସମାନତା କା ସାଧନ ଭି ବନ ସକତି ହେ।
ଶ୍ରୀ ମୋଦି କହିଛନ୍ତି ନବସୃଜନତା ଏବଂ ସମାବେଶୀ ପରିବେଶ ଲାଗି ଦେଶର ଡିଜିଟାଲ ଇକୋ ବ୍ୟବସ୍ଥା ବର୍ତ୍ତମାନ ବିଶ୍ୱସ୍ତରୀୟ ମାନଦଣ୍ଡ ନିର୍ଦ୍ଧାରଣ କରୁଛି। ପ୍ରତ୍ୟେକ ମାସରେ ଭାରତରେ ୟୁପିଆଇ ମାଧ୍ୟମରେ 25 ଲକ୍ଷ କୋଟି ଟଙ୍କାର ଆର୍ଥିକ କାରବାର ହେଉଛି। ଆଜିଠୁ 5 ବର୍ଷ ତଳେ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟ ଆରମ୍ଭ ହେବା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି,
ଆଜ ସେ 5 ସାଲ ପହେଲେ ଜବ ଗ୍ଲୋବାଲ ଫିନ୍ଟେକ୍ ଫେଷ୍ଟିଭାଲ ଶୁରୁ ହୁଆ ଥା तब दुनिया ग्लोबल पैंडेमिक से लड़ रही थी। आज ये फेस्टिवल फाइनेंशियल इनोवेशन और फाइनेंशियल कोऑपरेशन का ग्लोबल प्लेटफॉर्म बन चुका है। इस बार इस फेस्टिवल में यूनाइटेड किंगडम एक पार्टनर कंट्री के रूप में शामिल है। दुनिया की दो बड़ी डेमोक्रेसीज के बीच ये पार्टनरशिप ग्लोबल फाइनेंशियल लैंडस्केप को और बेहतर बनाएगी।
ଏହି ଫେଷ୍ଟରେ ଉଦ୍ବୋଧନ ଦେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ କହିଛନ୍ତି, ଆର୍ଥିକ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଏବଂ ବ୍ରିଟେନ୍ ବହୁ ପୁରାତନ ଭାଗିଦାରୀ ଏବଂ ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛନ୍ତି। ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ଉଭୟ ଦେଶର ବିଭିନ୍ନ କ୍ଷେତ୍ରକୁ ପ୍ରୋହାହନ ମିଳିବ ବୋଲି ଶ୍ରୀ ଷ୍ଟାର୍ମର୍ କହିଛନ୍ତି। ପୂର୍ବରୁ ଶ୍ରୀ ମୋଦି ତାଙ୍କର ବ୍ରିଟେନ୍ ପ୍ରତିପକ୍ଷଙ୍କ ସହିତ ଦୁଇ ଦେଶର ବିଭିନ୍ନ ଅଗ୍ରଣୀ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ଶ୍ରୀ ମୋଦି କହିଛନ୍ତି, ଏକ ବୈଷୟିକ ଅନିଶ୍ଚିତତା ମଧ୍ୟରେ ଭାରତ ବ୍ରିଟେନ୍ ସମ୍ପର୍କ ଚଳିତ ବର୍ଷ ଅଧିକ ସଶକ୍ତ ହୋଇପାରିଛି, ବିଶେଷକରି ଟେଲିକମ୍, କୃତ୍ରିମ ବୁଦ୍ଧିମତା, ଜୈବ ପ୍ରଯୁକ୍ତି ବିଦ୍ୟା, କ୍ୱାଣ୍ଟମ୍, ସେମିକଣ୍ଡକ୍ଟର, ସାଇବର ଏବଂ ମହାକାଶ ଭଳି କ୍ଷେତ୍ରଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ସହଯୋଗର ନୂତନ ସୁଯୋଗ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ନୂତନ ସୁଯୋଗ ତଥା ସହଯୋଗ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି,
ଭାରତ ୟୁକେ କେ ବିଚ୍ ଟେକ୍ନୋଲୋଜି ପାର୍ଟନରସିପ୍ ମେ ଅପାର ସମ୍ଭାବନା ହେ। ହମ୍ ୟୁକେ କି इंडस्ट्रियल एक्सपर्टाइज R&D को भारत के टैलेंट और स्केल के साथ जोड़ने पर काम कर रहे हैं। पिछले वर्ष हमने इंडिया यूके टेक्नोलॉजी सिक्योरिटी इनिशिएटिव लॉन्च किया। दोनों देशों की युवा पीढ़ी को इस ब्रिज से जोड़ने के लिए हमने कनेक्टिविटी और इनोवेशन सेंटर, ज्वाइंट AI रिसर्च सेंटर जैसे कई कदम उठाए हैं।
ଆଜି ଅପରାହ୍ନରେ ମୁମ୍ବାଇଠାରେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ବୈଷୟିକ ସ୍ଥିରତା ଏବଂ ଆର୍ଥିକ ବିକାଶ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରତିବଦ୍ଧ। ଭାରତ ବ୍ରିଟେନ୍ ସମନ୍ୱିତ ଅର୍ଥନୈତିକ ଓ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ସେ କହିଛନ୍ତି, ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ବୃଦ୍ଧି ପାଇବା ସହିତ ଯୁବବର୍ଗଙ୍କ ଲାଗି ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଅନ୍ୟପକ୍ଷରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତ ଓ ବ୍ରିଟେନ୍ ଏକ ଆଧୁନିକ ଭାଗିଦାରୀ ନିର୍ମାଣ କରୁଛନ୍ତି ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାମ୍ମୁ କାଶ୍ମୀର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ଏକ ସନ୍ତାସବାଦ ମୁକ୍ତ ଜାମ୍ମୁ କାଶ୍ମୀର ଗଠନ ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ପ୍ରତିଶ୍ରତାବଦ୍ଧତାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ଦୋହରାଇଛନ୍ତି। ସେ କହିଛନ୍ତି ସୁରକ୍ଷା ସଂସ୍ଥାଗୁଡ଼ିକର ନିରନ୍ତର ପ୍ରୟାସ ଯୋଗୁଁ ଜାମ୍ମୁ କାଶ୍ମୀରରେ ସନ୍ତାସବାଦ ସଂଗଠନଗୁଡ଼ିକର ନେଟୱାର୍କକୁ କ୍ରମଶଃ ନଷ୍ଟ କରିଦିଆଯାଇଛି। ଏହି ପ୍ରଚେଷ୍ଟା ସଫଳତାର ସହ କାର୍ଯ୍ୟକାରୀ କରିବା ଦିଗରେ ଆବଶ୍ୟକ ସମ୍ବଳ ଯୋଗାଇ ଦିଆଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। ସେ କହିଛନ୍ତି ସମ୍ପୃକ୍ତ ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଯେକୌଣସି ଉଦ୍ୟମକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିବା ଲାଗି ଦେଶର ସୁରକ୍ଷାକର୍ମୀଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି। ସନ୍ତାସବାଦ କାର୍ଯ୍ୟକଳାପ ଏବଂ ଆଲୋଚନା ଏକତ୍ର ହୋଇପାରିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଅବସରରେ କାନବେରାଠାରେ ତାଙ୍କ ପ୍ରତିପକ୍ଷ ରିଚାର୍ଡ ମାଲ୍ସଙ୍କ ସହିତ ଅନୁଷ୍ଠିତ ଦ୍ୱିପକ୍ଷୀୟ ବୈଠକରେ ଯୋଗଦେଇ ଶ୍ରୀ ସିଂ ସନ୍ତାସବାଦକୁ ଦୃଢ଼ ହସ୍ତରେ ଦମନ କରିବା ଦିଗରେ ଭାରତର ପକ୍ଷ ରଖି କହିଛନ୍ତି ସନ୍ତାସବାଦ ଓ ବାଣିଜ୍ୟ କାରବାର ଏକ ସହିତ କରାଯାଇପାରିବ ନାହିଁ, ସେହିଭଳି ଜଳ ଓ ରକ୍ତ ମଧ୍ୟ ଏକାଠି ପ୍ରବାହିତ ହୋଇପାରିବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀ ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି ଦୁଇ ଦେଶ ମଧ୍ୟରେ ବହୁ ପୁରାତନ ସାଂସ୍କୃତିକ ସମ୍ପର୍କ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଭିତ୍ତିକ ସହଯୋଗ ରହିଆସିଛି। ବିଶେଷକରି ପ୍ରତିରକ୍ଷା କ୍ଷେତ୍ରରେ ଏହି ସହଯୋଗକୁ କିଭଳି ଉଲ୍ଲେଖନୀୟ ଭାବେ ସମ୍ପ୍ରସାରିତ କରାଯାଇପାରିବ ସେ ସମ୍ପର୍କରେ ଉଭୟ ନେତା ଏହି ଅବସରରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଗାଜା ଶାନ୍ତି ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଗତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ପଥ ଉନ୍ମୋଚନ ହୋଇପାରିବ। ବନ୍ଧକମାନଙ୍କୁ ମୁକ୍ତି କରାଯିବା ସହିତ ଗାଜାବାସୀଙ୍କୁ ମାନବିକ ସହାୟତା ଅଧିକ ପରିମାଣରେ ଯୋଗାଇ ଦିଆଗଲେ ସ୍ଥିତିରେ ଅଧିକ ସୁଧାର ଆସିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କର ଏ ଦିଗରେ ଏକ ଦୃଢ଼ ନେତୃତ୍ୱର ଏହା ପ୍ରତିଫଳନ ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ୟପକ୍ଷରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସାମ୍ବାଦିକମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି
हमारी आशा है कि जो सभी बंदी हैं, सभी हॉस्टेजेस हैं, उनको रिहा किया जाएगा, युद्ध बंद होगा और ह्यूमैनिटेरियन सामग्री जो गाजा में जिसके जाने की आवश्यकता है उसका रास्ता खुलेगा। शांति के सभी प्रयासों का हम समर्थन करते हैं और हमारी आशा है कि आगे चलते बातचीत के द्वारा इन सभी प्रश्नों का हल निकल पाएगा।
2027 ଅଗଷ୍ଟ ସୁଦ୍ଧା ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ କାର୍ଯ୍ୟକ୍ଷମ ହେବାର ଆଶା କରାଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗୁଜରାଟର ମେହସାନାଠାରେ ପ୍ରଥମ ଥର ଲାଗି ଆୟୋଜିତ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି ଗତ 11 ମଧ୍ୟରେ ସମଗ୍ର ଦେଶରେ ରେଳବାଇ କ୍ଷେତ୍ରରେ ଅନେକ ବିକାଶ ସାଧିତ ହୋଇପାରିଛି। କେବଳ ଗୁଜରାଟରେ 2764 କିଲୋମିଟର ଦୀର୍ଘ ନୂତନ ରେଳ ଲାଇନ୍ ନିର୍ମାଣ କରାଯାଇପାରିଛି। ବିଭିନ୍ନ କ୍ଷେତ୍ରରେ ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଏକ ବିକଶିତ ଭାରତ ଗଠନ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି 2014 ପରଠାରୁ ଗୁଜରାଟ ସମେତ ସମଗ୍ର ଦେଶରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ବିଶେଷକରି ସେମିକଣ୍ଡକ୍ଟରର ସାମଗ୍ରିକ ଅଭିବୃଦ୍ଧି ହାସଲ ହୋଇପାରିଛି। ସେମିକଣ୍ଡକ୍ଟର ଇକୋ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଗୁଜରାଟରେ 30 ଜାପାନୀ ରସାୟନ ଓ ଗ୍ୟାସ୍ କମ୍ପାନୀ ନିଜ ନିଜର ୟୁନିଟ୍ ପ୍ରତିଷ୍ଠା କରିବେ ବୋଲି ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ହଙ୍ଗେରୀର ବିଶିଷ୍ଟ ଉପନ୍ୟାସ ଲେଖକ ତଥା ସାହିତ୍ୟିକ ଲାସ୍ଲୋ କ୍ରାସ୍ନା ହୋର୍କାଇଙ୍କୁ ସାହିତ୍ୟ ଲାଗି ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଷ୍ଟକହୋମ୍ଠାରେ ନୋବେଲ କମିଟି ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ସମାଜର ବିକାଶ ଲାଗି କ୍ରାସ୍ନା ହୋର୍କାଇଙ୍କର ଦୂରଦୃଷ୍ଟି ସମ୍ପନ୍ନ ଲେଖା ନିମନ୍ତେ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି ପୁରସ୍କାର ବାବଦରେ ତାଙ୍କୁ 1.2 million ଆମେରିକୀୟ ଡଲାର ଅର୍ଥରାଶି ପ୍ରଦାନ କରାଯିବ। ଆଇସିସି ଦିନିକିଆ ମହିଳା ବିଶ୍ୱକପ୍ରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ବିଶାଖାପାଟଣାସ୍ଥିତ ୱାଇଏଏସ୍ ରାଜଶେଖର ରେଡ୍ଡୀ ଏସିଏ ଭିଡିସିଏ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପଭି ନେଇଛି। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ସମ୍ବାଦଟି ପ୍ରସ୍ତୁତ ହେବା ସମୟରେ 47 7 ହରାଇ 222 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ରିଚା ଘୋଷ ସର୍ବାଧିକ 76 ରନ୍ କରି ଅପରାଜିତ ଅଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବୈଷୟିକ ଜ୍ଞାନକୌଶଳର ଗଣତାନ୍ତ୍ରିକୀକରଣ ଲାଗି ଭାରତ ବିଶ୍ୱର ଆଧୁନିକ ଜ୍ଞାନକୌଶଳ ପ୍ରାପ୍ତ ସମାବେଶୀ ସମାଜ ମଧ୍ୟରେ ସ୍ଥାନ ପାଇଛି, କହିଲେ ପ୍ରଧାନମନ୍ତ୍ରୀ। ଏକ ସନ୍ତାସବାଦ ମୁକ୍ତ ଜାମ୍ମୁ କାଶ୍ମୀର ଗଠନ ଲକ୍ଷ୍ୟ ହାସଲ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆମେରିକା ରାଷ୍ଟ୍ରପତିଙ୍କ ଗାଜା ଶାନ୍ତି ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ। ଏବଂ ହଙ୍ଗେରୀର ଲାସ୍ଲୋ କ୍ରାସ୍ନା ହୋର୍କାଇ ସାହିତ୍ୟ ଲାଗି ପାଇବେ ଚଳିତ ବର୍ଷର ନୋବେଲ ପୁରସ୍କାର। ସମ୍ବାଦ ଶେଷ ହେଲା।